आकाशवाणी। ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ସଶସ୍ତ୍ର ସୀମାବଳର 62ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଜଣାଇଲେ ଅଭିନନ୍ଦନ। ଭାରତ ବିଶ୍ୱର ତୃତୀୟ ବୃହତ୍ ଘରୋଇ ବେସାମରିକ ବିମାନ ଚଳାଚଳ ବଜାରରେ ପାଇଲା ସ୍ଥାନ। ଆସାମର ହୋଜାଇ ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣାରେ 7ଟି ହାତୀଙ୍କ ମୃତ୍ୟୁ। ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ତାଙ୍କ ପତ୍ନୀଙ୍କୁ 17 ବର୍ଷର କାରାଦଣ୍ଡାଦେଶ ଦେଲେ ପାକିସ୍ତାନ ଅଦାଲତ। ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ତେହେରପୁରର ରାଣାଘାଟଠାରେ ଖରାପ ପାଗ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଅବତରଣ କରିପାରିନାହିଁ। ହେଲିକପ୍ଟରଟି କୋଲକାତାସ୍ଥିତ ଦୁମ୍ଦୁମ୍ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଫେରିଆସିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଗସ୍ତରେ ଆସି ନଦିଆ ଜିଲ୍ଲାର ରାଣାଘାଟରେ ପ୍ରାୟ 3,200 କୋଟି ଟଙ୍କାର 2ଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଶ୍ରୀ ମୋଦି ଏକ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନଦିଆ ଜିଲ୍ଲାରେ 34 ନମ୍ଘର ଜାତୀୟ ରାଜପଥର 66.7 କିଲୋମିଟର ଲମ୍ବ 4 ଲେନ୍ ବିଶିଷ୍ଟ ବରଜାଗୁଡ଼ି କୃଷ୍ଣନଗର ସେକ୍ସନର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେ ରାଜ୍ୟର ଉତ୍ତର 24 ପ୍ରଗଣା ଜିଲ୍ଲାରେ ଜାତୀୟ ରାଜପଥ 34ର 17.6 କିଲୋମିଟର ଲମ୍ବ ବାରସାତ ବରଜାଗୁଡ଼ି ସେକ୍ସନର 4 ଲେନ୍ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକ କୋଲକାତା ଏବଂ ସିଲିଗୁଡ଼ି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ସଡ଼କ ଭାବରେ କାର୍ଯ୍ୟ କରିବ। ଏହାଦ୍ୱାରା ଯାତ୍ରା ସମୟ ପ୍ରାୟ 2 ଘଣ୍ଟା ହ୍ରାସ ପାଇବ। ଏହି ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋହାହିତ କରିବା ସହ ସମଗ୍ର ଅଞ୍ଚଳରେ ପର୍ଯ୍ୟଟନର ଅଭିବୃଦ୍ଧିକୁ ଗତି ଦେବ। ଦେଶର ସୀମା ସୁରକ୍ଷା ପାଇଁ ସର୍ବଦା ଜାଗ୍ରତ ରହୁଥିବା ସଶସ୍ତ୍ର ସୀମାବଳ ଆଜି ତା'ର 62ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଯବାନମାନଙ୍କ ସାହସ, ଶୌର୍ଯ୍ୟ ଓ ତ୍ୟାଗ ପାଇଁ ଦେଶବାସୀ ସୁରକ୍ଷିତ ଜୀବନଯାପନ କରୁଛନ୍ତି। ସେମାନଙ୍କ ଦୃଢ଼ ମନୋବଳ ତଥା କର୍ତ୍ତବ୍ୟ ପରାୟଣ ଜାତୀୟ ସୁରକ୍ଷାର ସ୍ତମ୍ଭ ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ ସୀମାବଳର 62ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସୁରକ୍ଷାକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସଶସ୍ତ୍ର ସୀମାବଳର ଯବାନମାନଙ୍କ ସେବା ଓ ବଳିଦାନ ପାଇଁ ଦେଶ ସୁରକ୍ଷିତ ରହିଛି। ସେମାନଙ୍କ ଦୃଢ଼ ମନୋବଳ ତଥା କର୍ତ୍ତବ୍ୟ ପରାୟଣତା ଜାତୀୟ ସୁରକ୍ଷାର ସ୍ତମ୍ଭ ଭାବେ ଉଭା ହୋଇଛି। ଯବାନମାନେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅଭିଯାନ ଚଳାଇ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ସେବାରେ ସେମାନେ ସର୍ବଦା ଜାଗ୍ରତ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଅବସରରେ ଯବାନ ତଥା ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ସଙ୍କଟରେ ଗତି କରୁଥିବାବେଳେ ଏହି ଯବାନମାନେ କାନ୍ଧରେ କାନ୍ଧ ମିଳାଇ ଦେଶକୁ ସୁରକ୍ଷା ଦେବାରେ ନିଜର କର୍ତ୍ତବ୍ୟ ପରାୟଣତା ଦେଖାଇଥାନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ଭାରତ ବିଶ୍ୱର ତୃତୀୟ ବୃହତ୍ ଘରୋଇ ବେସାମରିକ ବିମାନ ଚଳାଚଳ ବଜାରରେ ସ୍ଥାନ ପାଇଛି। ଏ କ୍ଷେତ୍ରରେ ଦେଶରେ ତୀବ୍ର ଅଭିବୃଦ୍ଧି ଦେଖାଦେଇଛି। ବେସାମରିକ ଚଳାଚଳ ମନ୍ତ୍ରଣାଳୟର ସଚିବ ସମୀର କୁମାର ସିହ୍ନା କହିଛନ୍ତି, 2014ରେ ଦେଶରେ ବିମାନ ଚଳାଚଳ ସଂଖ୍ୟା 295 ରହିଥିବାବେଳେ ଏହା 2025 ସୁଦ୍ଧା 844 ପହଞ୍ଚିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ବିଭାଗୀୟ ମହାନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ ସେମିନାରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି, ଗତ 10 ବର୍ଷ ପୂର୍ବରୁ ଦେଶ ମଧ୍ୟରେ ବର୍ଷକୁ 9% ଲୋକ ବିମାନରେ ଯାତ୍ରା କରୁଥିବାବେଳେ ଏବେ ଏହା 2.9%କୁ ବୃଦ୍ଧି ପାଇଛି। ଯାତ୍ରୀମାନଙ୍କ ସୁରକ୍ଷା ତଥା ବିମାନ ଦୁର୍ଘଟଣା ଯେପରି ନ ହେବ ସେଥିପ୍ରତି ସରକାର ଅଧିକ ଯତ୍ନଶୀଳ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘନ କୁହୁଡ଼ି ପାଇଁ ବିମାନ ସେବା ବାତିଲ ହେବା ପୂର୍ବରୁ ଯାତ୍ରୀମାନଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛି। ମନ୍ତ୍ରଣାଳୟ କହିଛି, ବିମାନ ଚଳାଚଳର ସଠିକ୍ ସମୟ ଯାତ୍ରୀମାନଙ୍କୁ ପ୍ରଦାନ କରିବା ସହ ଉଡ଼ାଣରେ ବିଳମ୍ବ ହେଲେ ଯାତ୍ରୀମାନଙ୍କ ପାଇଁ ଟିକେଟ୍ ପୁନଃ ବୁକିଂ କରିବା ତଥା ବାତିଲ ହେଲେ ଅର୍ଥ ଫେରସ୍ତ କରିବା ଏବଂ ଆବଶ୍ୟକ ସ୍ଥଳେ ଖାଦ୍ୟ ଯୋଗାଇବା ଉପରେ ଧ୍ୟାନ ଦେବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛି। ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ବିମାନ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯାତ୍ରୀମାନଙ୍କୁ ସୁରକ୍ଷା ସୁବିଧା ଯୋଗାଇବା ସରକାରଙ୍କ ପ୍ରାଥମିକତା ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜିଠାରୁ ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶକୁ ଦୁଇଦିନିଆ ଗସ୍ତରେ ଯିବେ। ଆଜି ତାଙ୍କ ଗସ୍ତର ପ୍ରଥମ ଦିନରେ ଉପରାଷ୍ଟ୍ରପତି ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଲୋକସେବା ଆୟୋଗର ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ରାଧାକୃଷ୍ଣନ ନନ୍ଦୀଗ୍ରାମର କାହ୍ନାଶାନ୍ତି ବନମର ହାର୍ଟଫୁଲନେସ୍ ଗ୍ଲୋବାଲ୍ ମୁଖ୍ୟାଳୟରେ ବିଶ୍ୱ ଧ୍ୟାନ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପରେ ଅଟଳ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ଉପରାଷ୍ଟ୍ରପତି ମଧ୍ୟପ୍ରଦେଶର ଇନ୍ଦୋର ଗସ୍ତ କରିବେ। ସରକାର ଆସନ୍ତା ନୂଆବର୍ଷରେ ଭାରତ ଟ୍ୟାକ୍ସି ଯୋଜନାର ଲୋକାର୍ପଣ କରିବେ। ଏହି ବ୍ୟବସ୍ଥା ଆରମ୍ଭ ହେବା ଫଳରେ ଯାତ୍ରୀମାନଙ୍କୁ ସହଜ ଓ ସୁଲଭ ମୂଲ୍ୟରେ ଯାତ୍ରା କରିବାକୁ ସୁବିଧା ମିଳିବ। ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଦୂରଦୃଷ୍ଟି ସ୍ୱରୂପ ଏହି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଗାଡ଼ିର ମାଲିକ ହିଁ ଏହାର ଚାଳକ ଭାବେ କାର୍ଯ୍ୟ କରି ସରକାରଙ୍କ ବ୍ୟବସ୍ଥିତ ଲାଭାଂଶ ପାଇପାରିବେ। ସରକାର ଆସନ୍ତା 2026-27 ବଜେଟ୍ ପ୍ରସ୍ତୁତି ପୂର୍ବରୁ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି। ସମାବେଶୀ ଅଭିବୃଦ୍ଧି, ଦେଶର ବିକାଶ ଓ ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି ଏହି ମତାମତ ମଗାଯାଇଛି। ଲୋକମାନେ ସେମାନଙ୍କର ପ୍ରସ୍ତାବ MyGov.in ପୋର୍ଟାଲରେ ଦେଇପାରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ନୂଆଦିଲ୍ଲୀଠାରେ ନୂତନ ଭାବେ ଉଦ୍ଘାଟିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସୀୟ ଆଞ୍ଚଳିକ କାର୍ଯ୍ୟାଳୟକୁ ବୁଲି ଦେଖିଛନ୍ତି। ସେଠାରେ ଶ୍ରୀ ନଡ୍ଡା ଦକ୍ଷିଣ ପୂର୍ବ ଏସୀୟ ଆଞ୍ଚଳିକ ଦେଶର ମନ୍ତ୍ରୀଗଣ ତଥା ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଫଳରେ ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳର ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାଗୁଡ଼ିକର ସହଜରେ ସମାଧାନ ହୋଇପାରିବ। ଏହି ଅଟ୍ଟାଳିକା କେବଳ ଏକ ଭିଭିଭୂମି ନୁହେଁ, ବରଂ ଲୋକଙ୍କର ଆଶା ଆକାଂକ୍ଷାର ଏକ ଶକ୍ତିଶାଳୀ ପ୍ରତୀକ ଭାବେ ଉଭା ହୋଇଛି। ଭାରତ ଆଞ୍ଚଳିକ ତଥା ବୈଶ୍ୱିକ ସ୍ୱାସ୍ଥ୍ୟ ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ ବୋଲି ସେ ଆଲୋକପାତ କରିଛନ୍ତି। ସମାଜରେ ଦେଖାଦେଉଥିବା ବିଭିନ୍ନ ବ୍ୟାଧିର ନିରାକରଣ ତଥା ସମସ୍ୟାଗୁଡ଼ିକର ମୁକାବିଲା କରିବାକୁ ସାମୁହିକ ଉଦ୍ୟମକୁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅନୁଯାୟୀ ଉଭୟ ଦେଶ ମିଳିତ ବାଣିଜ୍ୟ ଏବଂ ନିବେଶ କମିଟି ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛନ୍ତି। ଏହି କମିଟି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଏବଂ ଆର୍ଥିକ ସହଯୋଗକୁ ଆହୁରି ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଉଚ୍ଚ ବୈଦେଶିକ ମନ୍ତ୍ରୀ ଡେଭିଡ୍ ଭାନ୍ ୱିଲ୍ଙ୍କ ଭାରତ ଗସ୍ତ ଅବସରରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏବଂ ନେଦରଲ୍ୟାଣ୍ଡର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ଏହି ବୁଝାମଣାପତ୍ର ସମ୍ପର୍କରେ ଗତକାଲି ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଥିଲା। ଆସାମର ହୋଜାଇ ଜିଲ୍ଲା ଅନ୍ତର୍ଗତ ସାଙ୍ଗଚୁରାଇ ଗ୍ରାମ ନିକଟରେ ହାତୀପଲ ରେଳଧାରଣା ପାର ହେଉଥିବା ବେଳେ ସାଇରନ୍ ନ୍ୟୁ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଧକ୍କା ଦେବାରୁ 7 ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଆହତ ହୋଇଥିବା ସୂଚନା ମିଳିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ 5 ବଗି ତଥା ରେଳ ଇଞ୍ଜିନ୍ ଲାଇନ୍ଚ୍ୟୁତ ହୋଇଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାପଡ଼ିଛି। ଘନ କୁହୁଡ଼ି ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ନେଇ ନଗାଓଁ ବନଖଣ୍ଡ ଉପ ଅଧିକାରୀ ସୁହାସ କଦମ ସୂଚନା ଦେଇଛନ୍ତି। ଗୁଆହାଟୀରୁ 126 କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚ ତଦନ୍ତ କରୁଥିବା ଜଣାପଡ଼ିଛି। ପାକିସ୍ତାନର ଏକ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ତାଙ୍କ ପତ୍ନୀ ବୁର୍ସା ବିବିଙ୍କୁ 2 ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି 17 ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ସାଉଦି ଆରବ ସରକାରଙ୍କ ପକ୍ଷରୁ 2021 ଏହି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ବିଭିନ୍ନ ଉପହାରଗୁଡ଼ିକ ବେଆଇନ ଭାବେ ଗ୍ରହଣ କରିଥିବାରୁ ସେମାନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସ୍ୱତନ୍ତ୍ର ଅଦାଲତର ବିଚାରପତି ଶାହରୁଖ ଅର୍ଜୁମନ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟଙ୍କୁ ପୃଥକ ଭାବେ ପାକିସ୍ତାନୀ ମୁଦ୍ରା 1,64,00,000 ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଭିଯୁକ୍ତ ଦ୍ୱୟ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଲିମିଟେଡ୍ ଉପରେ ସଞ୍ଚୟ ଆକାଉଣ୍ଟ ବ୍ୟବସାୟ ପ୍ରତିନିଧି ଏବଂ କ୍ରେଡିଟ୍ ସୂଚନା କମ୍ପାନୀ ନିୟମ 2006 ସମ୍ବନ୍ଧୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ ପାଇଁ 61,95,000 ଟଙ୍କାର ଆର୍ଥିକ ଜରିମାନା ଲାଗୁ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ସଶସ୍ତ ସୀମାବଳର 62ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଜଣାଇଲେ ଅଭିନନ୍ଦନ। ଭାରତ ବିଶ୍ୱର ତୃତୀୟ ବୃହତ୍ ଘରୋଇ ବେସାମରିକ ବିମାନ ଚଳାଚଳ ବଜାରରେ ପାଇଲା ସ୍ଥାନ। ଆସାମର ହୋଜାଇ ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣାରେ 7 ହାତୀଙ୍କ ମୃତ୍ୟୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ତାଙ୍କ ପତ୍ନୀଙ୍କୁ 17 ବର୍ଷର କାରାଦଣ୍ଡାଦେଶ ଦେଲେ ପାକିସ୍ତାନ ଅଦାଲତ। ସମ୍ବାଦ ଶେଷ ହେଲା।